ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି ପୁରୀଲା 11 ବର୍ଷ। ହୀରାକୁଦରେ ପଞ୍ଜୁରୀ ମାଛ ଚାଷ ପାଇଁ ସାଧାରଣ ସୁବିଧା କେନ୍ଦ୍ରକୁ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଧା ଦାମୋଦର ବେଶରେ ଦେବେ ଦର୍ଶନ ଏବଂ ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆଜି ଜଗତଜନନୀ ଦେବୀ ଦୁର୍ଗାଙ୍କର ଚାଲିଛି ଭସାଣୀ ଉତ୍ସବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 11 ବର୍ଷ ପୂରଣ ହୋଇଛି। 2014 ମସିହା ଆଜିର ଦିନରେ ମନ୍ କି ବାତ୍ର ପ୍ରଥମ ସଂସ୍କରଣ ଆକାଶବାଣୀ ପକ୍ଷରୁ ପ୍ରସାରଣ ହୋଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 126ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ମନ୍ କି ବାତ୍ କେବଳ ଗୋଟିଏ ରେଡିଓ କାର୍ଯ୍ୟକ୍ରମ ନୁହେଁ, ଏହା ସାଂସ୍କୃତିକ ଏବଂ ସାମାଜିକ ବିଚାରଧାରାର ଉନ୍ନତ ସଂସ୍କରଣ ଯାହା ଦେଶର ପ୍ରତ୍ୟେକ କୋଣରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 11 ବର୍ଷରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ସାଂସ୍କୃତିକ ପରିବେଶ ସମ୍ବନ୍ଧରେ ବିଭିନ୍ନ ଘଟଣା ସମ୍ବନ୍ଧରେ ଆଲୋଚନା କରିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଏକ ସଂସ୍କରଣରେ କହିଛନ୍ତି, ଶ୍ରୋତାମାନେ ହେଉଛନ୍ତି ମନ୍ କି ବାତ୍ର ବାସ୍ତବ ଉଦ୍ଘୋଷକ। ହୀରାକୁଦରେ ପଞ୍ଜୁରୀ ମାଛ ଚାଷ ପାଇଁ ସାଧାରଣ ସୁବିଧା କେନ୍ଦ୍ର ଆଜି ଉଦ୍ଘାଟିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ଉପସ୍ଥିତିରେ ସୁବିଧା କେନ୍ଦ୍ର ଉଦ୍ଘାଟିତ ହୋଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ 37ଟି ପଞ୍ଜୁରୀରେ ମାଛ ଚାଷ କରାଯାଉଛି। ହୀରାକୁଦ ଜଳଭଣ୍ଡାରରୁ 30,000 ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହେଉଛି, ଯାହାର ମୂଲ୍ୟ ପ୍ରାୟ 400 କୋଟି ଟଙ୍କା। ହୀରାକୁଦରୁ ମତ୍ସ୍ୟଚାଷୀମାନେ ଭଲ ଆୟ କରିପାରୁଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ସରକାରୀ ସ୍ତରରେ ସମ୍ବଲପୁର ଜିଲ୍ଲାରୁ 1,000 କୋଟି ଟଙ୍କା ମାଛ ଚାଷରୁ ଆୟ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହଯୋଗରେ ମାଛ ଚାଷ ଏବଂ ମାଛ ବିହନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମ୍ବଲପୁର ନିକଟସ୍ଥ ବସନ୍ତପୁରଠାରେ ଏକ ଆଧୁନିକ ମାଛ ଚାଷ ତାଲିମ କେନ୍ଦ୍ର ନିର୍ମାଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର ଜିଲ୍ଲା ଧନକୋଡ଼ା ବ୍ଲକ ଦେବେଇପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦ୍ଘାଟନ କରିଛନ୍ତି। ପୁରୁଣା କେନ୍ଦ୍ରକୁ ପରିବର୍ତ୍ତନ କରାଯାଇ 3 ମହଲା ବିଶିଷ୍ଟ 40,000 ବର୍ଗଫୁଟ୍ର ନୂତନ କୋଠା ନିର୍ମାଣ କରାଯାଇଛି। ଏଥିରେ 20ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସୁବର୍ଣ୍ଣପୁରର ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ ପ୍ରକଳ୍ପର ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 3 ଏକର ପରିମିତ ଏହି ବସ୍ଷ୍ଟାଣ୍ଡ 58,36,00,000 ଟଙ୍କା ବ୍ୟୟ ଅଟକଳରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ନିର୍ମାଣ ହେବା ଦ୍ୱାରା ଜିଲ୍ଲାବାସୀଙ୍କ ଆବଶ୍ୟକତା ପୂରଣ ହେବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଭୂମିପୂଜନ ଉତ୍ସବରେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଜିଲ୍ଲାପାଳ ନୃପରାଜ ସାହୁଙ୍କ ସମେତ ପୌରାଧ୍ୟକ୍ଷ ତାମସୀ ତମସ୍ମିତା ନାୟକ ଓ ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗାନ୍ଧି ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ମନ୍ତ୍ରଣାଳୟର ପ୍ରଶାସନିକ ସଂସ୍କାର, ଦକ୍ଷତା ବୃଦ୍ଧି, ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥା, ଅଭିଯୋଗଗୁଡ଼ିକର ସମାଧାନ ଓ ଇ ବର୍ଜ୍ୟବସ୍ତୁର ସୁପରିଚାଳନା ଦିଗରେ ପଦକ୍ଷେପ ନିଆଯାଉଛି। ମିଳିଥିବା ସୂଚନା ଅନୁସାରେ ଏହି ସମୟ ମଧ୍ୟରେ କୃଷି ମନ୍ତ୍ରଣାଳୟ ପକ୍ଷରୁ 753 ପ୍ରସ୍ତାବର ଅନୁମୋଦନ ଏବଂ 1,70,000 ବକେୟା ଅଭିଯୋଗର ସମାଧାନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କର ଏହି ବେଶ ଏକ ମାସ ଧରି ପ୍ରତ୍ୟହ ଅନୁଷ୍ଠିତ ହେବ। ଏଥିସହିତ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳଭୋଗ ନୀତି ଆଜିଠାରୁ ଆରମ୍ଭ ହୋଇଛି। କାର୍ତ୍ତିକ ମାସର ସମସ୍ତ ନୀତିକାନ୍ତି କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବ। ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ଦର୍ଶନ ଏବଂ ବାଳଭୋଗ ପାଇବା ପାଇଁ ହବିଶାଳୀ ଅତ୍ୟନ୍ତ ନିଷ୍ଠା ଏବଂ ଶ୍ରଦ୍ଧାର ସହ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି। ଏ ସମ୍ପର୍କରେ ଆକାଶବାଣୀକୁ ଅଧିକ ସୂଚନା ଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା କହିଛନ୍ତି,
ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତର ସମସ୍ତ ନୀତି କାନ୍ତି ସେବା ପୂଜା ଅନୁଷ୍ଠିତ ହୋଇଥାଏ। ଆସନ୍ୟ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରାଧା ଦାମୋଦର ବେଶରେ ଚତୁର୍ଦ୍ଧା ମୂର୍ତ୍ତି ଶୃଙ୍ଗାର ହୋଇ ଅଗଣିତ ଭକ୍ତମାନଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ। ଆଜିଠାରୁ ହିଁ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ ଏବଂ ବାଳଭୋଗ ଅନୁଷ୍ଠିତ ହେବ।
କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମା' ଜଗତଜନନୀ ଦେବୀ ଦୁର୍ଗାଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହେଉଛି। ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଉଛି। ଏଥିପାଇଁ ଚିହ୍ନଟ ସ୍ଥାନଗୁଡ଼ିକରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ପାରମ୍ପରିକ ବାଦ୍ୟ, ଘଣ୍ଟ, ଶଙ୍ଖ, ବାଜା, ନାଚଗୀତ ମଧ୍ୟରେ ମା'ଙ୍କର ଶୋଭାଯାତ୍ରା ଚାଲିଛି। କଟକରେ ପୂର୍ବାହ୍ନରୁ ମେଢ଼ଗୁଡ଼ିକୁ ସାହି ପରିକ୍ରମା ପରେ ବିସର୍ଜନ ପାଇଁ ଦେବୀଗଡ଼ା ଅଭିମୁଖେ ନିଆଯାଉଛି। ଏଥିପାଇଁ ଦେବୀଗଡ଼ାଠାରେ 3 ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଛି। ବଙ୍ଗୀୟ ରୀତିନୀତି ଅନୁଯାୟୀ ପୂଜା ହୋଇଥିବା ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ଗତକାଲି ରାତିରୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଇଛି। ଭସାଣୀ ଉତ୍ସବ ଦେଖିବା ପାଇଁ ଦେବୀଗଡ଼ାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭସାଣା ସମୟରେ ସହରର ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କମିଶନରେଟ୍ ପୁଲିସ୍ ପକ୍ଷରୁ କଟକଣା ଲାଗୁ କରାଯାଇଛି। ରାଜଧାନୀ ଭୁବନେଶ୍ୱରର କୁଆଖାଇ ଓ ଦୟାନଦୀ କୂଳରେ ଏବଂ ଟଙ୍କପାଣି ସାଇ ମନ୍ଦିର ନିକଟରେ ଭସାଣୀ ପାଇଁ ଅସ୍ଥାୟୀ ଭାବେ 4 ପୋଖରୀ ନିର୍ମାଣ କରାଯାଇଛି। ଅପରାହ୍ନ 2 ରାତି 2 ପର୍ଯ୍ୟନ୍ତ ସହର ଭିତରେ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଗୋଷାଣୀ ଉତ୍ସବ ଅନୁଷ୍ଠିତ ହେଉଛି। ସହରରେ ପୂଜା ପାଉଥିବା ସମସ୍ତ ମୃଣ୍ମୟୀ ମେଢ଼ଗୁଡ଼ିକୁ ଆଜି ବିସର୍ଜନ କରାଯାଉଛି। ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କ ପ୍ରତିନିଧି ମା' କାକୁଡ଼ିଖାଇଙ୍କର ଗତକାଲି ଦଶହରାରେ ପରମ୍ପରା ଅନୁଯାୟୀ ବିସର୍ଜନ ହୋଇଛି। ଅନ୍ୟ ଗୋଷାଣୀଗୁଡ଼ିକ ଆଜି ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ପ୍ରଥମେ ଦେବୀ ସଭାରେ ସାମିଲ ହେଉଛନ୍ତି। ଏକାଦଶୀ ଅବସରରେ ଶ୍ରୀଜୀଉଙ୍କର ମହାଦୀପ ଉଠିବା ପରେ ଗୋଷାଣୀଗୁଡ଼ିକୁ ନେଇ ବିସର୍ଜନ କରାଯିବ। ଗୋଷାଣୀ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ 2025 ସମ୍ବନ୍ଧରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଖଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଘରୋଇ ହିଂସାକୁ କିପରି ରୋକାଯାଇପାରିବ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ସଭାଗୃହରେ ଆୟୋଜିତ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ 2025 ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆଇନର ବିଭିନ୍ନ ବ୍ୟବସ୍ଥା ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। କୌଣସି ସ୍ଥାନରେ ମହିଳାଙ୍କ ବିରୁଦ୍ଧରେ ହିଂସା ବା ଅସଦାଚରଣ ନଜରକୁ ଆସିଲେ ଜାତୀୟ ମହିଳା ହେଲ୍ପଲାଇନ୍ ନମ୍ଘର 1091 ଏବଂ 181 କିମ୍ବା 112 ଫୋନ୍ କରି ଅଭିଯୋଗ କରାଯାଇପାରିବ ବୋଲି ଡକ୍ଟର ପୃଷ୍ଟି କହିଛନ୍ତି। ନୂଆପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପଲସଦା ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବୋଡ଼େନ ଖଡ଼ିଆଳ ମୁଖ୍ୟ ସଡ଼କରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଉପର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ଲଘୁଚାପଜନିତ ବର୍ଷା ଯୋଗୁଁ ବୃଦ୍ଧି ପାଇଛି। ଆଜି ଦିନ 12 ସୁଦ୍ଧା ଜଳଭଣ୍ଡାର ଜଳସ୍ତର 640.40 ମିଟର ରହିଥିଲା। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 642 ମିଟର ରହିଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ଆଜି ଗୋଟିଏ କିମ୍ବା 2 ଗେଟ୍ ଖୋଲାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାରେ ଗତ 24 ଘଣ୍ଟାରେ ପ୍ରବଳ ବର୍ଷା ହେବା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ, ଇନ୍ଦ୍ରାବତୀ, ତେଲେଙ୍ଗିରି, ପାଟାଲି, ସବେରୀ, କୁର୍ଲୁ ଓ ସେମାନଙ୍କର ଶାଖାନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଓ ସାନ ଖେମୁଣ୍ଡି ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଡ୍ୟାମ୍ର 2 ଗେଟ୍ ଖୋଲାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ଅନୁଧ୍ୟାନ କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି ପୁରିଲା 11 ବର୍ଷ। ହୀରାକୁଦରେ ପଞ୍ଜୁରୀ ମାଛ ଚାଷ ପାଇଁ ସାଧାରଣ ସୁବିଧା କେନ୍ଦ୍ରକୁ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଆଜିଠାରୁ 1 ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଧା ଦାମୋଦର ବେଶରେ ଦେବେ ଦର୍ଶନ ଏବଂ ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆଜି ଜଗତଜନନୀ ଦେବୀ ଦୁର୍ଗାଙ୍କର ଚାଲିଛି ଭସାଣୀ ଉତ୍ସବ।